ആകാശവാണി. ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର. ମୁଖ୍ୟ ସମ୍ବାଦ, ହରିୟାଣା ଗସ୍ତରେ ଯାଇ ଆସନ୍ତାକାଲି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ. ମଧ୍ୟପ୍ରଦେଶର ଭୋପାଳଠାରେ ରାଜ୍ୟସ୍ତରୀୟ ସମବାୟ ସମ୍ମିଳନୀରେ ଆଜି ଯୋଗଦେବେ ସ୍ୱରାଷ୍ଟ୍ରମନ୍ତ୍ରୀ. ପଶ୍ଚିମବଙ୍ଗର ମୁର୍ଶିଦାବାଦ ଜିଲ୍ଲାରେ ତୁରନ୍ତ କେନ୍ଦ୍ରୀୟ ସୁରକ୍ଷା ବଳ ମୁତୟନ କରିବାକୁ କୋଲକାତା ହାଇକୋର୍ଟଙ୍କ ନିର୍ଦ୍ଦେଶ. ପଞ୍ଜାବରେ ଉତ୍ସାହ ଉଦ୍ଦୀପନାର ସହ ପାଳନ କରାଯାଉଛି ବୈଶାଖୀ ପର୍ବ ଏବଂ ଇଣ୍ଡିଆନ୍ ସୁପର ଲିଗ୍ ଫୁଟବଲ ଟାଇଟଲ ହାସଲ କଲା ମୋହନ ବାଗାନ ସୁପର ଜାଏଣ୍ଟସ୍. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ହରିୟାଣା ଗସ୍ତରେ ଯାଇ ସକାଳେ ହିସାରରେ ପହଞ୍ଚବେ. ଆମ୍ବେଦକର ଜୟନ୍ତୀ ଅବସରରେ ହିସାରରୁ ଅଯୋଧ୍ୟାକୁ ବାଣିଜ୍ୟିକ ବିମାନ ଉଡ଼ାଣର ଶୁଭାରମ୍ଭ କରିବା ସହ ହିସାର ବିମାନ ବନ୍ଦରର ନୂତନ ଟର୍ମିନାଲ କୋଠାର ଶିଳାନ୍ୟାସ କରିବେ. ସେଠାରେ ଏକ ସାଧାରଣ ସଭାକୁ ଶ୍ରୀ ମୋଦି ସମ୍ବୋଧନ କରିବାର କାର୍ଯ୍ୟସୂଚୀ ରହିଛି. ଏହାପରେ ପ୍ରଧାନମନ୍ତ୍ରୀ ଯମୁନାନଗରରେ କେତେକ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ ଶିଳାନ୍ୟାସ କରିବା ସହ ଜନସମାବେଶରେ ଉଦ୍ବୋଧନ ଦେବେ. ଯମୁନାନଗରଠାରେ ଦୀନବନ୍ଧୁ ଛୋଟୁରାମ ତାପଜ ବିଦ୍ୟୁତ୍ କେନ୍ଦ୍ରର 800 ମେଗାୱାଟ ଆଧୁନିକ ତାପଜ ବିଦ୍ୟୁତ୍ ୟୁନିଟ୍ର ଶିଳାନ୍ୟାସ କରିବେ. ପ୍ରାୟ 8,470 କୋଟି ଟଙ୍କା ବ୍ୟୟ ଅଟକଳରେ 233 ଏକର ପରିମିତ ଅଞ୍ଚଳରେ ନିର୍ମିତ ଏହି ୟୁନିଟ୍ ହରିୟାଣାର ଶକ୍ତି ଆତ୍ମନିର୍ଭରଶୀଳତାକୁ ଅଧିକ ତ୍ୱରାନ୍ୱିତ କରିବା ସହ ରାଜ୍ୟରେ ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣକୁ ସୁନିଶ୍ଚିତ କରିପାରିବ. ଯମୁନାନଗରର ମୋକରାବପୁରଠାରେ ଏକ ବାୟୋ ଗ୍ୟାସ୍ ପ୍ଲାଷ୍ଟର ପ୍ରଧାନମନ୍ତ୍ରୀ ଶିଳାନ୍ୟାସ କରିବେ. ଭାରତମାଳା ପରିଯୋଜନା ଅଧୀନରେ ପ୍ରାୟ 1,070 କୋଟି ଟଙ୍କା ବ୍ୟୟରେ 14.4 କିଲୋମିଟର ରେୱାରୀ ବାଇପାସ୍ ପ୍ରକଳ୍ପର ପ୍ରଧାନମନ୍ତ୍ରୀ ଉଦ୍ଘାଟନ କରିବେ. ଏହାଦ୍ୱାରା ରେୱାରୀ ସହରରେ ଯାନବାହନ ଚଳାଚଳ ସୁଗମ ହୋଇପାରିବ. ଦିଲ୍ଲୀ ନାରୱଲ ଯାତ୍ରା ସମୟ ମଧ୍ୟ ହ୍ରାସ ପାଇବା ସହ ଆଞ୍ଚଳିକ ଅର୍ଥନୈତିକ ଏବଂ ସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଇବ. ସ୍ୱରାଷ୍ଟ୍ର ସମବାୟ ମନ୍ତ୍ରୀ ଅମିତ ଶାହା ଆଜି ମଧ୍ୟପ୍ରଦେଶ ଗସ୍ତରେ ଯାଇ ରାଜ୍ୟସ୍ତରୀୟ ସମବାୟ ସମ୍ମିଳନୀରେ ଯୋଗଦେବେ. ଆନ୍ତର୍ଜାତିକ ସମବାୟ ବର୍ଷ ପାଳନ ଅବସରରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶ୍ରୀ ଶାହା ମୁଖ୍ୟ ଅତିଥି ଭାବେ ଯୋଗଦେଇ ମାଇକ୍ରୋ ଏଟିଏମ୍, କିଷନ କ୍ରେଡିଟ୍ କାର୍ଡ ଏବଂ ଋଣ ମଞ୍ଜୁରୀ ପତ୍ର ବଣ୍ଟନ କରିବାର କାର୍ଯ୍ୟସୂଚୀ ରହିଛି. ମୁଖ୍ୟମନ୍ତ୍ରୀ ଡକ୍ଟର ମୋହନ ଯାଦବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏହି ସମ୍ମିଳନୀରେ ଜାତୀୟ ଦୁଗ୍ଧ ବିକାଶ ବୋର୍ଡ ଏବଂ ମଧ୍ୟପ୍ରଦେଶ ଦୁଗ୍ଧ ମହାସଂଘ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହେବ. ଏ ସମ୍ପର୍କରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ ଡକ୍ଟର ଯାଦବ କହିଛନ୍ତି, ଏହି ପଦକ୍ଷେପ ରାଜ୍ୟରେ ଦୁଗ୍ଧ ଉତ୍ପାଦକଙ୍କ ଆୟ ବୃଦ୍ଧି ପାଇଁ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ. ରାଜ୍ୟରେ ଦୁଗ୍ଧ ସମିତି ସଂଖ୍ୟା 9,000କୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଇଛି. ଏହାଦ୍ୱାରା 18,000 ଗ୍ରାମକୁ ଅନ୍ତର୍ଭୁକ୍ତ କରାଯାଇପାରିବ. ଦୈନିକ ଦୁଗ୍ଧ ଉତ୍ପାଦନ 10,50,000 କିଲୋରୁ 20,00,000 କିଲୋକୁ ବୃଦ୍ଧି ପାଇଁ ଲକ୍ଷ୍ୟ ରଖାଯାଇଛି ବୋଲି ଡକ୍ଟର ଯାଦବ କହିଛନ୍ତି. ଶ୍ରୀ ଶାହା ଗତକାଲି ମୁମ୍ବାଇଠାରେ 75ତମ ଗୁଜରାଟୀ ସପ୍ତାହ ଚିତ୍ରଲେଖା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ. ଏହି ଅବସରରେ ଜନସଭାକୁ ସମ୍ବୋଧନ କରି ସେ କହିଥିଲେ, ଚିତ୍ରଲେଖାର 75 ବର୍ଷର ଯାତ୍ରା ଗୁଜରାଟୀ ସାହିତ୍ୟ, ସମାଜ ଏବଂ ଜୀବନଶୈଳୀକୁ ପ୍ରତିଫଳନ କରୁଛି. ଏହି କାର୍ଯ୍ୟକ୍ରମରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ୍, କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋଏଲ ପ୍ରମୁଖ ଉପସ୍ଥିତ ଥିଲେ. ପଶ୍ଚିମବଙ୍ଗର ମୁର୍ଶିଦାବାଦ ଜିଲ୍ଲାରେ ତୁରନ୍ତ କେନ୍ଦ୍ରୀୟ ସୁରକ୍ଷା ବଳ ମୁତୟନ କରିବାକୁ କୋଲକାତା ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି. ୱାକଫ ସଂଶୋଧନ ଆଇନ 2025କୁ ବିରୋଧ କରି ମୁର୍ଶିଦାବାଦ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଘଟିଥିବା ହିଂସାକାଣ୍ଡ ସଂକ୍ରାନ୍ତ ଏକ ମାମଲାର ବିଚାର କରି ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି. ପଶ୍ଚିମବଙ୍ଗ ବିଧାନସଭାରେ ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀଙ୍କ ପକ୍ଷରୁ ଏହି ଆବେଦନ ଦାଏର କରାଯାଇଥିଲା. ଜଷ୍ଟିସ୍ ସୌମେନ୍ ସେନ୍ ଏବଂ ଜଷ୍ଟିସ୍ ରାଜାବୋଷ ଚୌଧୁରୀଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରି ଆବଶ୍ୟକସ୍ଥଳେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଅନ୍ୟାନ୍ୟ ଅଞ୍ଚଳରେ କେନ୍ଦ୍ରୀୟ ସୁରକ୍ଷା ବଳ ମୁତୟନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି. ରାଜ୍ୟ ପ୍ରଶାସନ ସହ ସମନ୍ୱୟ ରକ୍ଷା କରି କେନ୍ଦ୍ରୀୟ ବାହିନୀ କାର୍ଯ୍ୟ କରିବାକୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି. ସୂଚନାଯୋଗ୍ୟ, ମୁର୍ଶିଦାବାଦ ଜିଲ୍ଲାରେ ଘଟିଥିବା ବିକ୍ଷୋଭ ଏବଂ ହିଂସାକାଣ୍ଡ ଘଟଣାରେ 3 ଜଣଙ୍କର ମୃତ୍ୟୁ ହେବା ସହ ବହୁ ଲୋକ ଆହତ ହୋଇଛନ୍ତି. ହିଂସାକାଣ୍ଡ ସୃଷ୍ଟି କରିବା ଅଭିଯୋଗରେ 138 ଜଣଙ୍କୁ ଗିରଫ କରାଯାଇଛି. ବାଣିଜ୍ୟ ଶିଳ୍ପମନ୍ତ୍ରୀ ପୀୟୁଷ ଗୋଏଲ ଆଜି ନୂଆଦିଲ୍ଲୀର ଯଶୋଭୂମି କନ୍ଭେନ୍ସନ୍ କେନ୍ଦ୍ରଠାରେ ଭାଇବ୍ରାଣ୍ଟ ବିଲ୍ଡକନ୍ 2025 ପ୍ରଦର୍ଶନୀକୁ ଉଦ୍ଘାଟନ କରିବେ. ଏହା ହେଉଛି ଭାରତର ସର୍ବବୃହତ ନିର୍ମାଣ ସାମଗ୍ରୀ ପ୍ରଦର୍ଶନୀ. ବାଣିଜ୍ୟ ମନ୍ତ୍ରଣାଳୟ ଆନୁକୂଲ୍ୟରେ ଆୟୋଜିତ ଏହି ପ୍ରଦର୍ଶନୀରେ 250ରୁ ଅଧିକ ବିଶେଷଜ୍ଞ, 700ରୁ ଅଧିକ ବିଶ୍ୱସ୍ତରୀୟ କ୍ରେତା, 50,000ରୁ ଅଧିକ ଘରୋଇ ପର୍ଯ୍ୟଟକ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରୁଛନ୍ତି. ଏଥିରେ ଆମେରିକା, ମେକ୍ସିକୋ, ବ୍ରାଜିଲ, ବ୍ରିଟେନ୍, ସ୍ପେନ୍, ୟୁଏଇ, ଉତ୍ତର ଆମେରିକା, ଲାଟିନ୍ ଆମେରିକା, ୟୁରୋପ, ଆଫ୍ରିକା, ଦକ୍ଷିଣ ପୂର୍ବ ଏସିଆ ଏବଂ ଅନ୍ୟାନ୍ୟ ରାଷ୍ଟ୍ରରୁ ବ୍ୟାବସାୟିକ ପ୍ରତିନିଧି ଯୋଗ ଦେଉଛନ୍ତି. କରିଛନ୍ତି। ରପ୍ତାନୀ ତଥା ମିଳିତ ଉଦ୍ୟୋଗ ସୁଯୋଗ ପ୍ରତିଷ୍ଠାରେ ଭାରତୀୟ ନିର୍ମାତାଙ୍କୁ ଏହା ଏକ ବଡ଼ ମଞ୍ଚ ପ୍ରଦାନ କରିବ ବୋଲି ଆଶା କରାଯାଉଛି। ପଞ୍ଜାବରେ ବୈଶାଖୀ ପର୍ବ ଆଜି ଉତ୍ସାହ ଉଦ୍ଦୀପନାର ସହ ପାଳନ କରାଯାଉଛି। ଏହି ଅବସରରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଧାର୍ମିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ଏହି ଦିବସ ଅମଳ ପର୍ବ ଭାବେ ମଧ୍ୟ ପାଳନ କରାଯାଇଥାଏ। 1699 ଆଜିର ଦିନରେ ଦଶମ ଗୁରୁ ଶ୍ରୀ ଗୁରୁ ଗୋବିନ୍ଦ ସିଂଜୀ ଆନନ୍ଦପୁର ସାହିବଠାରେ ଅନୁଷ୍ଠିତ ଗୁରୁଦ୍ୱାର ତଖତ ଶ୍ରୀ କେଶଗଡ଼ ସାହିବରେ ଖାଲସା ପନ୍ଥ ପ୍ରତିଷ୍ଠା କରିଥିଲେ। ବିଭିନ୍ନ ଗୁରୁଦ୍ୱାରରେ ଆଜି ବିଶେଷ ପୂଜାର୍ଚ୍ଚନା କରାଯିବା ସହ ପବିତ୍ର ଗୁରୁବାଣୀ ପଠନ କରାଯାଉଛି। ଆଜି ଜାଲିଆନାୱାଲା ବାଘ ହତ୍ୟାକାଣ୍ଡର ସ୍କୃତି ଦିବସ। 1919 ଆଜିର ଦିନରେ ଜାଲିଆନାୱାଲା ବାଘ ହତ୍ୟାକାଣ୍ଡ ଘଟିଥିଲା। ବ୍ରିଟିଶ ଅଧିକାରୀ ଡାୟରଙ୍କ ନେତୃତ୍ୱରେ ଶହଶହ ନିରୀହ ଲୋକଙ୍କୁ ହତ୍ୟା କରାଯାଇଥିଲା। ସମାଜର ବିଭିନ୍ନ ବର୍ଗର ଲୋକ ଆଜି ସେଠାରେ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି। ସ୍ଥଳସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ଗତକାଲି ପଞ୍ଜାବର ଜଳନ୍ଧରସ୍ଥିତ ବଜ୍ର କର୍ପସ୍ର ମୁଖ୍ୟାଳୟଠାରେ ପରିଚାଳନା ପ୍ରସ୍ତୁତି ନେଇ ସମୀକ୍ଷା କରିଛନ୍ତି। ସେଠାରେ ଜେନେରାଲ ଦ୍ୱିବେଦୀଙ୍କୁ ବର୍ତ୍ତମାନର ସୁରକ୍ଷା ସ୍ଥିତି ଏବଂ ପରିଚାଳନା ପ୍ରସ୍ତୁତି ସମ୍ପର୍କରେ ଅବଗତ କରାଯାଇଥିଲା। ଜେନେରାଲ ଦ୍ୱିବେଦୀ ପରିଚାଳନାଗତ ପ୍ରସ୍ତୁତି ଏବଂ ସେନା କର୍ମଚାରୀଙ୍କ ପେସାଦାର ପ୍ରତିବଦ୍ଧତା ନେଇ ପ୍ରଶଂସା କରିଥିଲେ। ଏହି ଅବସରରେ 1971 ଯୁଦ୍ଧର ଜଣେ ପୂର୍ବତନ ସୈନିକଙ୍କ ସମେତ ଚାରିଜଣ ବିଶିଷ୍ଟ ପୂର୍ବତନ ସୈନିକଙ୍କୁ ଭେଟରାନ୍ ଆଚିଭର୍ସ ଆୱାର୍ଡରେ ସମ୍ମାନିତ କରାଯାଇଥିଲା। ଜେନେରାଲ ଦ୍ୱିବେଦୀ ସପରିବାର ଅମୃତସରସ୍ଥିତ ଶ୍ରୀ ହରମନ୍ଦିର ସାହିବଠାରେ ପୂଜାର୍ଚ୍ଚନା କରିଥିଲେ। ଆଫ୍ରିକା ଭାରତ ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ବହୁପକ୍ଷୀୟ ସମରାଭ୍ୟାସ ଆଜିଠାରୁ ତାଞ୍ଜାନିଆଠାରେ ଆରମ୍ଭ ହେଉଛି। 6 ଦିନ ଧରି ଚାଲିବାକୁ ଥିବା ଏହି ମିଳିତ ସମରାଭ୍ୟାସ ଆସନ୍ତା 18 ତାରିଖରେ ଶେଷ ହେବ। ଆଞ୍ଚଳିକ ସୁରକ୍ଷା ଏବଂ ସାମୁଦ୍ରିକ କ୍ଷେତ୍ରରେ ରହିଥିବା ଆହ୍ୱାନଗୁଡ଼ିକର ସହଯୋଗୀ ସମାଧାନକୁ ବିକଶିତ କରିବା ଏହି ମିଳିତ ସମରାଭ୍ୟାସର ମୁଖ୍ୟ ଉଦ୍ଦେଶ୍ୟ। ଏଥିରେ କାମରୋସ୍, ଜିବୁତି, କେନିଆ, ମାଡାଗାସ୍କର, ମରିସସ୍, ମୋଜାମ୍ବିକ୍, ସେସେଲ୍ସ ଏବଂ ଦକ୍ଷିଣ ଆଫ୍ରିକା ଅଂଶଗ୍ରହଣ କରୁଛନ୍ତି। ଭାରତୀୟ ନୌଜାହାଜ ଆଇଏନ୍ଏସ୍ ଚେନ୍ନାଇ, ଆଇଏନ୍ଏସ୍ କେଶରୀ ଏବଂ ଆଇଏନ୍ଏସ୍ ସୁନୟନା ଏହି ମିଳିତ ସମରାଭ୍ୟାସରେ ଯୋଗ ଦେଉଛନ୍ତି। ଆଜି ଏହି ମିଳିତ ସମରାଭ୍ୟାସ ଉଦ୍ଘାଟନ ହେବାକୁ ଥିବାବେଳେ 16-18 ତାରିଖ ପର୍ଯ୍ୟନ୍ତ ସାମୁଦ୍ରିକ ପର୍ଯ୍ୟାୟରେ ଅଂଶଗ୍ରହଣକାରୀ ଦେଶମାନଙ୍କ ମଧ୍ୟରେ ନିରାପତ୍ତା ସଂକ୍ରାନ୍ତ ସହଯୋଗକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ପ୍ରଦାନ କରାଯିବ। ମୋହନବାଗନ ସୁପରଜାଣ୍ଟସ୍ ଦଳ ଇଣ୍ଡିଆନ୍ ସୁପର ଲିଗ୍ ଫୁଟବଲ ଟାଇଟଲ ହାସଲ କରିଛି। କୋଲକାତାର ବିବେକାନନ୍ଦ ଯୁବଭାରତୀ କ୍ରୀଡ଼ାଙ୍ଗନଠାରେ ଗତ ସନ୍ଧ୍ୟାରେ ଖେଳାଯାଇଥିବା ଫାଇନାଲ୍ ମ୍ୟାଚ୍ରେ ମୋହନବାଗନ ବେଙ୍ଗାଲୁରୁ ଏଫ୍ସିକୁ 2-1 ଗୋଲ୍ରେ ପରାସ୍ତ କରି ଏହି ସଫଳତା ହାସଲ କରିଛି। ବେଙ୍ଗାଲୁରୁ ଖେଳର ଦ୍ୱିତୀୟାର୍ଦ୍ଧରେ ପ୍ରଥମେ ଗୋଲ୍ ସ୍କୋର କରି ଆଗୁଆ ରହିଥିଲା, ତେବେ ମୋହନବାଗନ ଏକ ପେନାଲ୍ଟି ଏବଂ ଫିଲ୍ଡ ଗୋଲ୍ ଦ୍ୱାରା ବେଙ୍ଗାଲୁରୁକୁ ହରାଇ ଦେଇଥିଲା। ଆଇପିଏଲ୍ କ୍ରିକେଟ୍ ପ୍ରତିଯୋଗିତାର ଗତକାଲି ଅନୁଷ୍ଠିତ 2 ମ୍ୟାଚ୍ରେ ଲକ୍ଷ୍ନୌ ସୁପରଜାଣ୍ଟସ୍ ଏବଂ ସନ୍ରାଇଜର୍ସ ହାଇଦ୍ରାବାଦ ବିଜୟୀ ହୋଇଛନ୍ତି। ପ୍ରଥମ ମ୍ୟାଚ୍ରେ ଲକ୍ଷ୍ନୌ ସୁପରଜାଣ୍ଟସ୍ ଗୁଜରାଟ ଟାଇଟନ୍ସକୁ 6 ୱିକେଟ୍ରେ ପରାସ୍ତ କରିଥିଲା। ଟସ୍ ଜିତି ଲକ୍ଷ୍ନୌ ପ୍ରଥମେ ବୋଲିଂ କରିବାକୁ ନିଷ୍ପଭି ନେଇଥିଲା। ନିର୍ଦ୍ଧାରିତ 20 ଓଭର୍ରେ ଗୁଜରାଟ 6 ୱିକେଟ୍ ବିନିମୟରେ 180 ରନ୍ ସଂଗ୍ରହ କରିଥିଲା। ଦଳ ପକ୍ଷରୁ ଅଧିନାୟକ ଶୁଭମନ ଗିଲ୍ 60 ରନ୍ ଏବଂ ସାଇ ସୁଦର୍ଶନ 56 ରନ୍ ସଂଗ୍ରହ କରିଥିଲେ। ବିଜୟ ଲକ୍ଷ୍ୟକୁ ଲକ୍ଷ୍ନୌ 19 ଓଭର୍ 3ଟି ବଲ୍ରେ 4 ୱିକେଟ୍ ବିନିମୟରେ ହାସଲ କରିପାରିଥିଲା। ଦଳ ପକ୍ଷରୁ ମାର୍କରାମ 58 ରନ୍ ଏବଂ ପୁରନ 61 ରନ୍ର ପାଳି ଖେଳିଥିଲେ। ମାର୍କରାମଙ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ବିବେଚିତ କରାଯାଇଛି। ଦ୍ୱିତୀୟ ମ୍ୟାଚ୍ରେ ସନ୍ରାଇଜର୍ସ ହାଇଦ୍ରାବାଦ ପଞ୍ଜାବ କିଙ୍ଗ୍ସକୁ 8 ୱିକେଟ୍ରେ ପରାସ୍ତ କରିଛି। ଟସ୍ ଜିତି ପଞ୍ଜାବ ବ୍ୟାଟିଂ କରିବାକୁ ନିଷ୍ପଭି ନେଇଥିଲା। ନିର୍ଦ୍ଧାରିତ 20 ଓଭର୍ରେ 6 ୱିକେଟ୍ ବିନିମୟରେ 245 ରନ୍ ସଂଗ୍ରହ କରିଥିଲା। ଦଳ ପକ୍ଷରୁ ଅଧିନାୟକ ଶ୍ରେୟସ୍ ଆୟର 82 ରନ୍ ସଂଗ୍ରହ କରିଥିଲେ। ଏହି ହାଇସ୍କୋରିଂ ମ୍ୟାଚ୍ରେ ହାଇଦ୍ରାବାଦ ଚିତ୍ତାକର୍ଷକ ବିଜୟ ହାସଲ କରିଥିଲା। ବିଜୟ ଲକ୍ଷ୍ୟକୁ ହାଇଦ୍ରାବାଦ 18 ଓଭର୍ 3ଟି ବଲ୍ରେ ମାତ୍ର 2 ୱିକେଟ୍ ବିନିମୟରେ ହାସଲ କରିପାରିଥିଲା। ଦଳ ପକ୍ଷରୁ ଓପନିଂ ଯୋଡ଼ି ବିଜୟର ମୂଳଦୁଆ ପକାଇଥିଲେ। ଅଭିଷେକ ଶର୍ମା ଭାରତୀୟ ଭାବେ ସର୍ବାଧିକ ଆଇପିଏଲ୍ ରନ୍ ସଂଗ୍ରହ କରିଥିଲେ। 55ଟି ବଲ୍ରୁ 10ଟି ଛକା ଏବଂ 14ଟି ଚୌକା ବଳରେ ଅଭିଷେକ 141 ରନ୍ର ପାଳି ଖେଳିଥିଲେ। ଟ୍ରାଭିସ୍ ହେଡ୍ 66 ରନ୍ ସଂଗ୍ରହ କରିଥିଲେ। ଅଭିଷେକ ଶର୍ମାଙ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ବିବେଚିତ କରାଯାଇଛି। ଆଜି 2ଟି ମ୍ୟାଚ୍ ଖେଳାଯିବ। ଜୟପୁରଠାରେ ରାଜସ୍ଥାନ ରୟାଲ୍ସ ଏବଂ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ମୁକାବିଲା ହେବ। ସନ୍ଧ୍ୟାରେ ଖେଳାଯିବାକୁ ଥିବା ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ପରସ୍କରକୁ ଭେଟିବେ। ହରିୟାଣା ଗସ୍ତରେ ଯାଇ ଆସନ୍ତାକାଲି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ। ମଧ୍ୟପ୍ରଦେଶ ଭୋପାଳଠାରେ ରାଜ୍ୟସ୍ତରୀୟ ସମବାୟ ସମ୍ମିଳନୀରେ ଆଜି ଯୋଗଦେବେ ସ୍ୱରାଷ୍ଟ୍ରମନ୍ତ୍ରୀ। ପଶ୍ଚିମବଙ୍ଗର ମୁର୍ଶିଦାବାଦ ଜିଲ୍ଲାରେ ତୁରନ୍ତ କେନ୍ଦ୍ରୀୟ ସୁରକ୍ଷା ବଳ ମୁତୟନ କରିବାକୁ କୋଲକାତା ହାଇକୋର୍ଟଙ୍କ ନିର୍ଦ୍ଦେଶ। ପଞ୍ଜାବରେ ଉତ୍ସାହ ଉଦ୍ଦୀପନାର ସହ ପାଳନ କରାଯାଉଛି ବୈଶାଖୀ ପର୍ବ ଏବଂ ଇଣ୍ଡିଆନ୍ ସୁପର ଲିଗ୍ ଫୁଟବଲ ଟାଇଟଲ ହାସଲ କଲା ମୋହନବାଗାନ ସୁପର ଜାୟାଣ୍ଟସ।